ପବିତ୍ର ନମ୍ବର 37 ପରମେଶ୍ୱର ଆପଣ ବଚନ କହିନେ ଯେ ତୋରାର 6 ଦିନ ତକ କାମ କରିହା ତୋର 7 ଦିନ ମେ ଚାହିଁ ଆପଣ ସବୁ କାମ ସେ ଆରାମ ଲିହା ଉଟା ଦିନ ମେ ତୋରାରେ ଆପଣ ସବୁ କାମ ସେ ଛୁଟି ଲାଗେ ହମର ଆରାଧନା କରିହା ଇଟା ଛୁଟି କେ ଦିନ ସବୁ ବିଶ୍ୱାସୀ ସବୁ ଜମା ହେଲା ବନିହା ସମୟ ଅପରାର ମଣ୍ଡଳୀ ଓର କୋନ ଝୁଣ୍ଡ ମେ ଜମା ହେଲା ସକେଛି ଓର ପରମେଶ୍ୱର ବଚନ ଶୁଣେଲା ସକି ଓକର ଆରାଧନା କରେ ବଖତ ହମରାର କେ ପରମେଶ୍ୱର କେ ସ୍ତୁତି ପ୍ରଶଂସା ସଙ୍ଗେ ଭଜନ କୋର ସବୁ ଗାଏଲା ସକ୍ଷୀ।